ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଶସ୍ୟ କ୍ଷେତ୍ରଥି ଆତ୍ମନିର୍ଭର ମିଶନର ଶୁଭାରମ୍ଭ କରିବେ। ଏ ଅବସରରେ ଭୁବନେଶ୍ୱରଠାରେ ଷ୍ଟେଟ୍ ଅଫ୍ ଦି ଆର୍ଟ ହୋଲସେଲ୍ ମାଛ ବଜାର ଆଉ ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କର ଆଭାସୀ ଜରିଏ ଶିଳାନ୍ୟାସ କରିବେ। ଇତାର ସହିତ କୃଷି ମାଛ ଚାଷ ପଶୁପାଳନ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଥି ବହୁଟି ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଥି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ଚାଷୀ କୃଷି ଉତ୍ପାଦକ ସଂଗଠନ ସମବାୟ ସମିତି ଆର୍ କୃଷି କ୍ଷେତ୍ରନ ଉଲ୍ଲେଖନୀୟ ଅବଦାନ ଦେଇଥିବାର ସୃଜନଶୀଳ ବ୍ୟକ୍ତିବିଶେଷକୁ ସମ୍ମାନିତ କରିବେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆଜି ଦିନ 9:30 ଭୁବନେଶ୍ୱର ଓୟୁଏଡ଼ିଠାରେ ଥିବାର କୃଷି ଶିକ୍ଷା ସଦନଠାରେ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀର କାର୍ଯ୍ୟକ୍ରମଟି ଆଭାସୀ ଜରିଏ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭିଲ୍ ଯୋଡ଼ି ହେବା। 2025-26 ବଛରେ ରାଇଜେ 93 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଠୋଲ୍ ହେବା। ପଞ୍ଜିକୃତ ଚାଷୀ ଯଦି ଇତାନୁ ଐତକା ଧାନ ମଣ୍ଡିକେ ଆନ୍ବେ ବେଲେ ଭିଲ୍ ରାଜ୍ୟ ସରକାର ତାକେ ଘିନ୍ବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗଲାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ତି ନିଷ୍ପତ୍ତି ନିଆଯାଇଛି। ଇତାର ସହିତ 10 ବିଭାଗର 15 ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ଖାଦ୍ୟ ଆର୍ ଧାନ ସଂଗ୍ରହ ନୀତି 2025-26 ଅନୁମୋଦନ କରିଛି। ଇତାର ଛଡ଼ା ରାଇଜେ ସହର ଇଲାକାନ ବର୍ଜ୍ୟବସ୍ତୁକେ ହଟାବାର ଲାଗି ନୂଆ ଯୋଜନା ସ୍ୱଚ୍ଛ ଓଡ଼ିଶା କାର୍ଯ୍ୟକାରୀ ହେବା। ସରକାରୀ ବାବଦେ 5 1600 କୋଟି ଟଙ୍କା ଖର୍ଚ୍ଚା କରିବେ। ଇତାର ଛଡ଼ା ରାଇଜେ ନଦୀ ସଂଯୋଗୀକରଣକେ ଆଗ୍କେ ନେବାର୍କେ ଭିଲ୍ କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍,
ଏ ବର୍ଷ ପାଇଁ 63 ଲକ୍ଷ ମେଟ୍ରିକ୍ ଟନ୍ ଚାବଲ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଇଟା ହେଉଛି 63 ଲକ୍ଷ ମେଟ୍ରିକ୍ ଟନ୍ ଚାବଲ ଆକାରରେ, ଧାନ ଆକାରରେ ଯଦି ଦେଖିବେ 93 ଲକ୍ଷ ମେଟ୍ରିକ୍ ଟନ୍। ଓଡ଼ିଶା ସରକାର ଆଜି ଓଡ଼ିଶା ଜନ ବିଶ୍ୱାସ ଅଧ୍ୟାଦେଶ 2025 ଅନୁମୋଦନ ଘୋଷଣା କରିଛନ୍ତି। ଏହି ଅଧ୍ୟାଦେଶ ଦ୍ୱାରା ଯେଉଁ ଛୋଟ ଛୋଟ ଅପରାଧ ଯେଉଁଥିପାଇଁ ଇମ୍ପ୍ରିଜନମେଣ୍ଟ କରାଯାଉଥିଲା ସେଟା ଅପରାଧ ମୁକ୍ତ କରିକି ପେନାଲ୍ଟି ରଖାଯାଇଛି। ଅନାବଶ୍ୟକ ଅନୁପାଳନର ବୋଝ ଦୂର କରିବା ପାଇଁ ପ୍ରସ୍ତାବ ସବୁ ରଖାଯାଇଥିଲା।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରାଜ୍ୟସ୍ତରୀୟ କମିଟି ବୈଠକ ଗଲାକାଲି ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟକାରିତା ଆର୍ ଇହାଦେତକ ହୋଇଥିବାର କାମର ଅଗ୍ରଗତି ବାବଦେ ଆଲୋଚନା ହୋଇଥିଲା। ବୈଠକଟି ଉନ୍ନୟନ କମିଶନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସହିତ ଭିନ୍ ଭିନ୍ ବିଭାଗର ପ୍ରମୁଖ ଶାସନ ସଚିବ, ଆୟୁକ୍ତ ଆଉ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଆଜି ହେଉଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଆର୍ ଝିଅମାନଙ୍କୁ ସମାନ ସୁଯୋଗ ଦେବାର୍କେ ଇ ଦିନ ପାଳନ କରାଯାଇସି। ଝିଅମାନେ ଯେନ୍ତା ଶିକ୍ଷା, ପୋଷଣ, ଶାରୀରିକ ଆର୍ ମାନସିକ କଲ୍ୟାଣ, ଆଇନଗତ ଅଧିକାର ବାଗିର୍ ସବୁ କ୍ଷେତ୍ରନ ଭେଦଭାବର ଶିକାର ନାଇଁ ହେବେ ସେ ବାବଦେ ସମାଜକେ ସଚେତନ କରବାର୍ ଇ ଦିନ ପାଳନର ଉଦ୍ଦେଶ୍ୟ ଆଏ। ସମ୍ବଲପୁର ଡାକ ବିଭାଗ ତରଫୁ ଗଲା ମାସର 6 ମୂଲ ହୋଇଥିବାର ଜାତୀୟ ଡାକ ସପ୍ତାହ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଲୋକମାନଙ୍କ ଡାକ, ସ୍ଥାନୀୟ ସେବା ଆର୍ ବିଶ୍ୱସ୍ତରୀୟ ପହଞ୍ଚ ବିଷୟବସ୍ତୁକେ ନେଇକରି ଜାତୀୟ ଡାକ ସେବା ସପ୍ତାହ ପାଳନ କରାଯାଇଥିଲା। ଗଲା 6 ଡାକ ପ୍ରଯୁକ୍ତି ବିଦ୍ୟା ଦିବସଟି ବିଭାଗର ଭିନ୍ ଭିନ୍ ଆଧୁନିକ ଉପକରଣମାନଙ୍କୁ ନେଇକରି ଗୋଟିଏ ପ୍ରଦର୍ଶନୀ ଭିଲ୍ କରାଯାଇଥିଲା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରାଯିବାର ସହିତ ଜିଲ୍ଲାନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏ ସମୟଥି ନିଜର ଦାୟିତ୍ୱ ଆର୍ କର୍ତ୍ତବ୍ୟ ବାବଦେ ଅବଗତ କରାବାର ଲାଗି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 28 ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ମୂଲ ହେବା। ଆଇବା 15 ତକ୍ ହେବାର୍କେ ଥିବାର ଇ ଚାମ୍ପିୟନ୍ସିପ୍ଥି 22 ଦେଶନୁ 500 ଅତକା ଖେଳାଳି ଭାଗ ନେବେ। ପୁରୁଷ ଓ ମହିଳା ଟିମ୍ ବର୍ଗଥି ପ୍ରତିଯୋଗିତା ମାନ ହେବା। ଇଥି ଭଲ ପ୍ରଦର୍ଶନ କରିଥିବା ଦଲମାନେ ଆଇବା ଦିନେ ଲଣ୍ଡନ ହେବାର୍କେ ଥିବାର ବିଶ୍ୱ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିୟନ୍ସିପ୍ଥି ଭାଗ ନେବେ। ଉତ୍ତର ଓଡ଼ିଶା ଆର୍ ତାର୍ ପାଖର ବଙ୍ଗୋପସାଗରନ ଗୋଟେ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ଆଇବା କାଲି ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଭିତରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ସହିତ ରାଜ୍ୟର 21 ଜିଲ୍ଲାନେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।